ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଲୋକସଭାରେ ଆସନ୍ତାକାଲି କେନ୍ଦ୍ର ସରକାର ଆଗତ କରିବେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ପର୍କିତ ଦୁଇଟି ବିଧେୟକ। ମହାରାଷ୍ଟ୍ରର ମହାୟୁତି ସରକାରଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ। ଶପଥ ନେଲେ 49 ଜଣ ମନ୍ତ୍ରୀ। ମାଓବାଦୀଙ୍କୁ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଯକ୍ଷ୍ମା ଏବଂ ନିଶା ନିବାରଣ ସଂଗ୍ରାମରେ ସଫଳତା ପାଇଁ ଜନସଚେତନତା ଓ ଜନଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ କହିଲେ ବାଚସ୍ପତି ଓମ୍ ବିର୍ଲା। ଏବଂ ମାଲେସିଆର କୁଆଲାଲମ୍ପୁରଠାରେ ଚାଲିଥିବା 19 ବର୍ଷରୁ କମ୍ ମହିଳା ଏସିଆ କପ୍ କ୍ରିକେଟ୍ରେ ପାକିସ୍ତାନକୁ ପରାସ୍ତ କଲା ଭାରତ। ଲୋକସଭାରେ ଆସନ୍ତାକାଲି କେନ୍ଦ୍ର ସରକାର ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ପର୍କିତ ଦୁଇଟି ବିଲ୍ ଆଗତ କରିବେ। ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ସମ୍ଭିଧାନ 129ତମ ସଂଶୋଧନ ବିଲ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ଆଇନ ବିଲ୍ ଆଗତ କରିବେ। ସୂଚନାଯୋଗ୍ୟ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏହି ପ୍ରସଙ୍ଗ ନେଇ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିବା ପରେ ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହା ଅନୁମୋଦିତ ହୋଇଥିଲା। ବିଭିନ୍ନ ରାଜନୈତିକ ଦଳ, ବିଶେଷଜ୍ଞ ଏବଂ ଅନ୍ୟ ଅଂଶୀଦାରଙ୍କ ସହ ବିଚାର ବିମର୍ଶ ପରେ କମିଟି ତା'ର ରିପୋର୍ଟ ପ୍ରସ୍ତୁତ କରିଥିଲା। ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବାକୁ କମିଟି ସୁପାରିଶ କରିଛି। ପ୍ରଥମ ପର୍ଯ୍ୟାୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସଙ୍ଗରେ ଅନୁଷ୍ଠିତ ହେବାକୁ ଥିବାବେଳେ ସାଧାରଣ ନିର୍ବାଚନର 100 ଦିନ ମଧ୍ୟରେ ପଞ୍ଚାୟତ ଓ ପୌରପାଳିକା ଭଳି ସ୍ଥାନୀୟ ସଂସ୍ଥା ନିର୍ବାଚନ ଅନୁଷ୍ଠିତ ହେବା ନେଇ କମିଟି ତା ରିପୋର୍ଟରେ ସୁପାରିଶ କରିଛି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଆଜି ମଧ୍ୟପ୍ରଦେଶର ଗ୍ୱାଲିୟର୍ସ୍ଥିତ ଭିକ୍ଟୋରିଆ ମାର୍କେଟ୍ ବିଲ୍ଡିଂରେ ଭୂବିଜ୍ଞାନ ସଂଗ୍ରହାଳୟକୁ ଉଦ୍ଘାଟନ କରିଛନ୍ତି। ଏହି ଅତ୍ୟାଧୁନିକ ସଂଗ୍ରହାଳୟ ଭୂବିଜ୍ଞାନ ଶିକ୍ଷା ପାଇଁ ଉପାଦେୟ ହେବା ସହିତ ଜନସାଧାରଣଙ୍କ ଆକର୍ଷଣର କେନ୍ଦ୍ର ହେବ। ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ଦ୍ୱାରା କରାଯାଇଥିବା ଏହି ସଂଗ୍ରହାଳୟ ଭୂବିଜ୍ଞାନର ବିଭିନ୍ନ ତଥ୍ୟକୁ ସାଧାରଣ ଲୋକ ପାଖରେ ପହଞ୍ଚାଇବ। ଉପରାଷ୍ଟ୍ରପତି ଜିୱାଜୀ ବିଶ୍ୱବିଦ୍ୟାଳୟରେ ମହାରାଜା ଶ୍ରୀମନ୍ତ ଜିୱାଜୀ ରାଓ ସିନ୍ଧିଆଙ୍କ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏବଂ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ମହାରାଷ୍ଟ୍ରର ନାଗପୁରସ୍ଥିତ ରାଜଭବନରେ ଶାସକ ମହାୟୁତି ସରକାର ଆଜି କ୍ୟାବିନେଟ୍ର ସମ୍ପ୍ରସାରଣ କରିଛନ୍ତି। ଏହି ସମ୍ପ୍ରସାରଣରେ 33 ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ 6 ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ବିଜେପିର 16 ଜଣ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଓ 3 ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ଶିବସେନାର 9 ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ 2 ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେହିଭଳି ଏନ୍ସିପିରୁ 8 ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ଜଣେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବାଉନକୁଲେ ରାଜ୍ୟ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଜେପି ନେତା ରାଧାକୃଷ୍ଣ ବିଖେ ପାଟିଲ, ଚନ୍ଦ୍ରକାନ୍ତ ପାଟିଲ ଏବଂ ଗିରିଶ ମହାଜନ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏନ୍ସିପି ନେତା ହସନ ମୁସରିଫ ଏବଂ ଶିବସେନା ନେତା ଗୁଲାବରାଓ ପାଟିଲ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ସିପି ରାଧାକୃଷ୍ଣନ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନୂତନ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଛନ୍ତି। ଆସନ୍ତାକାଲିଠାରୁ ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମାଓବାଦୀଙ୍କୁ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ରାୟପୁରରେ ଛତିଶଗଡ଼ ପୁଲିସ୍କୁ ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, 2026 ମସିହା ମାର୍ଚ୍ଚ 31 ତାରିଖ ପୂର୍ବରୁ ଛତିଶଗଡ଼କୁ ନକ୍ସଲମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ସଂକଳ୍ପକୁ ପୂରଣ କରିବା ପାଇଁ ଛତିଶଗଡ଼ ପୁଲିସ୍ ପୂର୍ଣ୍ଣ ସାହସିକତା ଓ ନିଷ୍ଠାର ସହ ନକ୍ସଲ ବିରୋଧୀ ଅଭିଯାନ ଜାରି ରଖିଛି। ଛତିଶଗଡ଼ ସରକାର ଆତ୍ମସମର୍ପଣ ନୀତି ପ୍ରସ୍ତୁତ କରିଛନ୍ତି ଏବଂ ସେଥିରେ ମାଓବାଦୀଙ୍କ ନିମନ୍ତେ ଉତ୍ତମ ବ୍ୟବସ୍ଥା ରହିଛି ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ବିଧାନସଭା ବାଚସ୍କତି ଡକ୍ଟର ରମଣ ସିଂହ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ସମାରୋହରେ ଛତିଶଗଡ଼ ପୁଲିସ୍ର ବିଭିନ୍ନ ଦଳ ଆକର୍ଷଣୀୟ ପରେଡ୍ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଜଗଦଲପୁର ପୁଲିସ୍ ଡିଭିଜନାଲ ମୁଖ୍ୟାଳୟରେ ବସ୍ତର ଅଲମ୍ପିକ୍ସର ଉଦ୍ଯାପନୀ ସମାରୋହରେ ମଧ୍ୟ ଯୋଗ ଦେଇଛନ୍ତି। ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି, ଯକ୍ଷ୍ମା ଏବଂ ନିଶା ନିବାରଣ ସଂଗ୍ରାମରେ ସଫଳତା ପାଇଁ ଜନସଚେତନତା ଏବଂ ଜନଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ। ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍ରେ ଟିବି ମୁକ୍ତ ଭାରତ ଓ ନିଶାମୁକ୍ତ ଭାରତ ଅଭିଯାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ବିଭିନ୍ନ ରାଜନୈତିକ ଦଳର ସାଂସଦମାନଙ୍କ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍କୁ ଉଦ୍ଘାଟନ କରି ଶ୍ରୀ ବିର୍ଲା ଏହା କହିଛନ୍ତି। 2025 ସୁଦ୍ଧା ଭାରତକୁ ଯକ୍ଷ୍ମା ରୋଗମୁକ୍ତ କରିବା ପାଇଁ ଏହି ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବା ଏବଂ ପରସ୍କର ମଧ୍ୟରେ ସୁସ୍ଥ ପ୍ରତିଯୋଗିତାର ଭାବନା ବିକଶିତ କରିବାକୁ ଶ୍ରୀ ବିର୍ଲା ସାଂସଦମାନଙ୍କୁ ଅନୁରୋଧ କରିଛନ୍ତି। ଲୋକସଭା ବାଚସ୍ପତି କହିଥିଲେ ଯକ୍ଷ୍ମା ଲୋକମାନଙ୍କ ପାଇଁ ବିଶେଷକରି ଗରିବଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଏବଂ ଅସୁବିଧା ସୃଷ୍ଟି କରିଥାଏ। ଏହି ଆହ୍ୱାନର ମୁକାବିଲା ପାଇଁ ଏକ ଜାତୀୟ ସଂକଳ୍ପର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଆଗାମୀ 2047 ସୁଦ୍ଧା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସରକାରୀ ଆଭିମୁଖ୍ୟ ସହିତ ସମସ୍ତ ସରକାରୀ ବିଭାଗ ସମେତ କେନ୍ଦ୍ର ଓ ରାଜ୍ୟର ପ୍ରୟାସକୁ ଯୋଡ଼ିବାକୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ବିଜ୍ଞାନ ମନ୍ତ୍ରଣାଳୟ ଓ ବିଭାଗୀୟ ସଚିବଙ୍କ ମାସିକ ମିଳିତ ମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଡକ୍ଟର ସିଂ ଏହା କହିଛନ୍ତି। ଉଦ୍ଭାବନକୁ ପ୍ରୋହାହିତ କରିବା, ଆଞ୍ଚଳିକ ବିକାଶକୁ ଆଗେଇ ନେବା ଏବଂ ଜାତୀୟ ଲକ୍ଷ୍ୟରେ ଯୋଗଦାନ କରିବାରେ ରାଜ୍ୟ ବୈଜ୍ଞାନିକ ପରିଷଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ନୂତନ ଆହ୍ୱାନର ମୁକାବିଲା କରିବା ପାଇଁ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା, ତୃଣମୂଳ ସ୍ତରର ଉଦ୍ଭାବନକୁ ପ୍ରୋହାହିତ କରିବା ସହିତ ସ୍ଥାନୀୟ ବିଶେଷଜ୍ଞଙ୍କ ଅନୁଭୂତି ଓ ଜ୍ଞାନକୌଶଳକୁ ଉପଯୋଗ କରିବା ଲାଗି ମନ୍ତ୍ରୀ ଶ୍ରୀ ସିଂ ରାଜ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ 29 ରବିବାର ଦିନ ଆକାଶବାଣୀରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶ ବିଦେଶବାସୀଙ୍କ ସହ ମତ ବିନିମୟ କରିବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମର 117 ସଂସ୍କରଣ ହେବ। ଜନସାଧାରଣ ଟୋଲ୍ ଫ୍ରି ନମ୍ଘର 1800117800 ଜରିଆରେ ଏହି କାର୍ଯ୍ୟକ୍ରମ ପାଇଁ ନିଜର ମତାମତ ଓ ପରାମର୍ଶ ଦେଇପାରିବେ। ନରେନ୍ଦ୍ର ମୋଦି ଆପ୍ କିମ୍ବା ମାଇଁ ଗଭ୍ ଓପନ୍ ଫୋରମ୍ ଜରିଆରେ ମଧ୍ୟ ଲୋକମାନେ ଅନ୍ଲାଇନ୍ରେ ନିଜର ମତ ଜଣାଇପାରିବେ। ଏହି ସଂସ୍କରଣ ପାଇଁ ଚଳିତ ମାସ 27 ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ, ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆର୍ ମୋବାଇଲ୍ ଆପ୍ର ସମ୍ପୂର୍ଣ୍ଣ ନେଟ୍ୱାର୍କରେ ପ୍ରସାରିତ ହେବ। ଏହାକୁ ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ସିଧା ପ୍ରସାରଣ କରାଯିବ। ମନ୍ କି ବାତ୍ର ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀରେ ଆଞ୍ଚଳିକ ଭାଷାରେ ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ କରାଯିବ। ଉତ୍ତରାଖଣ୍ଡରେ ବିଶ୍ୱ ଆୟୁର୍ବେଦ କଂଗ୍ରେସ ଓ ଆରୋଗ୍ୟ ପ୍ରଦର୍ଶନୀର 10 ସଂସ୍କରଣ ଆଜି ଡେରାଡୁନ୍ରେ ଉଦ୍ଯାପିତ ହୋଇଛି। ବିଶ୍ୱସ୍ତରୀୟ ଏହି କାର୍ଯ୍ୟକ୍ରମରେ 12,000 ପ୍ରତିନିଧି ପଞ୍ଜୀକରଣ କରିଥିଲେ। 54 ଦେଶର 300 ଜଣ ପ୍ରତିନିଧି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆୟୁଷର ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଗୋଆରେ ଏହି କାର୍ଯ୍ୟକ୍ରମର 9 ସଂସ୍କରଣ ଆୟୋଜିତ ହୋଇଥିଲା। ବିଶ୍ୱ ଆୟୁର୍ବେଦ କଂଗ୍ରେସ ଏବଂ ଆରୋଗ୍ୟ ପ୍ରଦର୍ଶନୀର ସଫଳ ଆୟୋଜନ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦେଶ ବିଦେଶର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଚଳିତ ମାସର ପ୍ରଥମ 2 ସପ୍ତାହରେ ବିଦେଶୀ ପୁଞ୍ଜି ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ପାଖାପାଖି 28,000 କୋଟି ଟଙ୍କା ନିବେଶ କରିଛନ୍ତି। ତଥ୍ୟ ଅନୁଯାୟୀ ବିଦେଶୀ ପୁଞ୍ଜି ନିବେଶକମାନେ ଭାରତୀୟ ଇକ୍ୱିଟି ବଜାରରେ 22,766 କୋଟି ଟଙ୍କା ଏବଂ ଋଣ ବଜାରରେ 4,814 କୋଟି ଟଙ୍କା ନିବେଶ କରିଛନ୍ତି। ଗତ କିଛି ମାସ ଧରି ବିଦେଶୀ ନିବେଶକମାନେ ବହୁ ପରିମାଣର ପୁଞ୍ଜି ପ୍ରତ୍ୟାହାର କରିଥିବାବେଳେ ଚଳିତ ମାସ ପୁଣି ପୁଞ୍ଜିନିବେଶ ଆରମ୍ଭ କରିଛନ୍ତି। ମାଲେସିଆର କ୍ୱାଲାଲମ୍ପୁରଠାରେ ଚାଲିଥିବା 19 କମ୍ ଏସିଆ କପ୍ କ୍ରିକେଟ୍ରେ ଭାରତୀୟ ମହିଳା ଦଳ ଗ୍ରୁପ୍ ଏ'ରେ ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ 9 ପରାସ୍ତ କରିଛି। ପୈମାସ୍ ଓଭାଲ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। 20 7 ହରାଇ ପାକିସ୍ତାନ 67 ରନ୍ ସଂଗ୍ରହ କରିଥିଲା। 68 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ କମଳିନୀ ଓ ସାନିକା ଚାଲେଙ୍କ ଭାଗିଦାରୀ ବଳରେ ମାତ୍ର 7 ବଲ୍ ଖେଳି ବିଜୟ ହାସଲ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଲୋକସଭାରେ ଆସନ୍ତାକାଲି କେନ୍ଦ୍ର ସରକାର ଆଗତ କରିବେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ପର୍କିତ 2 ବିଧେୟକ। ମହାରାଷ୍ଟ୍ରର ମହାୟୁତି ସରକାରଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ, ଶପଥ ନେଲେ 39 ମନ୍ତ୍ରୀ। ମାଓବାଦୀଙ୍କୁ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଯକ୍ଷ୍ମା ଏବଂ ନିଶା ନିବାରଣ ସଂଗ୍ରାମରେ ସଫଳତା ପାଇଁ ଜନସଚେତନତା ଓ ଜନଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ କହିଲେ ବାଚସ୍ପତି ଓମ୍ ବିର୍ଲା। ଏବଂ ମାଲେସିଆର କ୍ୱାଲାଲମ୍ପୁରଠାରେ ଚାଲିଥିବା 19 କମ୍ ମହିଳା ଏସିଆକପ୍ କ୍ରିକେଟ୍ରେ ପାକିସ୍ତାନକୁ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।